ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ଆଲୋଚନା ଓ କୂଟନୀତି ମାଧ୍ୟମରେ ପଶ୍ଚିମ ଏସିଆ ଅଞ୍ଚଳରେ ଦେଖାଦେଇଥିବା ଉତ୍ତେଜନାମୂଳକ ପରିସ୍ଥିତିର ସମାଧାନ ସମ୍ଭବ ବୋଲି ଭାରତର ଦୃଢ଼ୋକ୍ତି, ତୈଳ ଯୋଗାଣକାରୀ ଦେଶଗୁଡ଼ିକ ମଧ୍ୟରେ ସାମ୍ପ୍ରତିକ ବିବାଦକୁ ନେଇ ସୃଷ୍ଟି ହେବାକୁ ଥିବା ଶକ୍ତି ସଙ୍କଟର ମୁକାବିଲା ଲାଗି ଭାରତ ପ୍ରସ୍ତୁତ ଥିବା ସୂଚନା, ଅଶୋଧିତ ତୈଳ ମୂଲ୍ୟ ଆଜି ପୁଣି 7% ବୃଦ୍ଧି, ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ଓ ଯୁଦ୍ଧ ଜାହାଜରୁ କ୍ଷେପଣାସ୍ତ୍ର ଉତ୍କ୍ଷେପଣ ନିମନ୍ତେ 5,83 କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କଲା ପ୍ରତିରକ୍ଷା ମନ୍ତ୍ରଣାଳୟ, ଏବଂ ବର୍ମିଂହାମ୍ଠାରେ ଆଜି ଆରମ୍ଭ ହୋଇଥିବା ଅଲ୍ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ର ପୁରୁଷ ଏକକ ବର୍ଗରେ ଭାରତ ଓ ଚୀନ୍ ମଧ୍ୟରେ ମୁକାବିଲା ଜାରି. ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ପଶ୍ଚିମ ଏସିଆ ଅଞ୍ଚଳରେ ଦେଖାଦେଇଥିବା ଉତ୍ତେଜନାମୂଳକ ପରିସ୍ଥିତିର ସମାଧାନ କରାଯାଇପାରିବ ବୋଲି ଭାରତ ଦୃଢ଼ ଭାବେ ମତବ୍ୟକ୍ତ କରିଛି, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି. ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିର ତୁରନ୍ତ ସମାଧାନ ନେଇ ଭାରତ ଆଶାବାଦୀ ରହିଛି. ଏଭଳି ପରିସ୍ଥିତି ଯୋଗୁଁ ଅନେକ ସଂଖ୍ୟାରେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟଣାରେ ସେ ଦୁଃଖ ପ୍ରକାଶ କରିଛନ୍ତି. ମୁଖପାତ୍ର ଜଣକ କହିଛନ୍ତି, ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ପ୍ରାୟ 1 କୋଟିରୁ ଅଧିକ ଭାରତୀୟ ବସବାସ କରୁଛନ୍ତି. ସେସବୁ ଅଞ୍ଚଳରେ ସୃଷ୍ଟି ହୋଇଥିବା ପରିସ୍ଥିତି ଭାରତୀୟମାନଙ୍କ ଉପରେ ପ୍ରଭାବ ପକାଉଛି ଏବଂ ଏଥିନେଇ ଭାରତ ସଜାଗ ରହିଛି. ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଦେଖାଦେଇଥିବା ବିବାଦ ଭୌଗୋଳିକ ସ୍ତରରେ ବାଣିଜ୍ୟ ଓ ଯୋଗାଣ ଶୃଙ୍ଖଳକୁ ଅସ୍ଥିର କରିଥିବାରୁ ଶ୍ରୀ ଜୟସ୍ୱାଲ କହିଛନ୍ତି, ଭାରତୀୟ ଅର୍ଥନୀତି ଉପରେ ଏହାର ସୁଦୂରପ୍ରସାରୀ ପ୍ରଭାବ ଦେଖାଦେଇପାରେ. ବିଶ୍ୱରେ ଭାରତ ଭଳି ଦେଶର ନାଗରିକମାନେ କାର୍ଯ୍ୟକ୍ଷେତ୍ରରେ ଆଗରେ ରହିଥିବା ବେଳେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣକୁ ଭାରତ ବିରୋଧ କରୁଛି ବୋଲି ସେ କହିଛନ୍ତି. ଗତ କିଛିଦିନ ମଧ୍ୟରେ ଆକ୍ରମଣ ଏବଂ ପ୍ରତିଆକ୍ରମଣ ଯୋଗୁଁ କେତେଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି. ସେ କହିଛନ୍ତି, ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଅଧିକ ଦେଶକୁ ପ୍ରସାରିତ ହେଉଛି, ଯାହାଫଳରେ ବିଭିନ୍ନ ପ୍ରକାର ଧ୍ୱଂସଲୀଳା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି. ଏଥିଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଅର୍ଥନୈତିକ କାର୍ଯ୍ୟକଳାପ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି. ଶ୍ରୀ ଜୟସ୍ୱାଲ କହିଛନ୍ତି, ଇରାନ ଏବଂ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି ଏବଂ ଚିନ୍ତା ବ୍ୟକ୍ତ କରିଛି. ଏଭଳି ସମୟରେ ଭାରତ ସବୁ ପକ୍ଷକୁ ବିବାଦ ଏଡ଼ାଇ ସାଧାରଣ ଲୋକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ ସମାଧାନର ପନ୍ଥା ବାହାର କରିବା ଲାଗି ଆହ୍ୱାନ ଦେଇଛି. ଶ୍ରୀ ଜୟସ୍ୱାଲ କହିଛନ୍ତି, ରମଜାନ ଭଳି ପବିତ୍ର ମାସରେ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଦୁର୍ଭାଗ୍ୟପୂର୍ଣ୍ଣ. ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଶଗୁଡ଼ିକରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶବଳୀ ଜାରି କରାଯାଇଛି। ସେଠାରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ଲାଗି ଦୂତାବାସଗୁଡ଼ିକ ପ୍ରସ୍ତୁତ ରହିଛନ୍ତି। ଶ୍ରୀ ଜୟସ୍ୱାଲ କହିଛନ୍ତି, ଭାରତ ସରକାର ମଧ୍ୟ ସମ୍ପୃକ୍ତ ଦେଶଗୁଡ଼ିକର ସରକାରଙ୍କ ସହ ସମ୍ପର୍କରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ବିଭିନ୍ନ ଦେଶର ପ୍ରତିପକ୍ଷଙ୍କ ସହ ଆଲୋଚନା କରି ଭାରତୀୟ ନାଗରିକମାନଙ୍କ ସୁରକ୍ଷା ନେଇ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ସମ୍ପ୍ରତି ତୈଳ ଯୋଗାଣକାରୀ ଦେଶଗୁଡ଼ିକ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧଭଳି ପରିସ୍ଥିତି ଯୋଗୁଁ ଶକ୍ତି ସଙ୍କଟ ଦେଖାଦେବାର ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଦିଆଯାଇଥିବା ସ୍ୱଷ୍ଟୀକରଣରେ କୁହାଯାଇଛି, ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ, ଚତୁର୍ଥ ବୃହତ୍ତମ ତୈଳ ବିଶୋଧନକାରୀ ଏବଂ ପଞ୍ଚମ ବୃହତ୍ତମ ପେଟ୍ରୋଲିୟମ୍ ଜାତ ପଦାର୍ଥର ରପ୍ତାନୀକାରୀ। ତେଣୁ ଜାରି ରହିଥିବା ପରିସ୍ଥିତିରେ ତୈଳ ଆବଶ୍ୟକତାର ପୂରଣ କରିବା ଲାଗି ଭାରତ ପାଖରେ ଯଥେଷ୍ଟ ତୈଳ ମହଜୁଦ ରହିଥିବା ମନ୍ତ୍ରଣାଳୟ କହିଛି। ସୂଚନା ଅନୁଯାୟୀ ପେଟ୍ରୋଲ, ପେଟ୍ରୋଲଜାତ ପଦାର୍ଥ ଏବଂ ଡିଜେଲ ଆବଶ୍ୟକତା ମେଣ୍ଟାଇବା ପାଇଁ ଯଥେଷ୍ଟ ତୈଳ ମହଜୁଦ ଅଛି ବୋଲି ଜଣାପଡ଼ିଛି। ପଶ୍ଚିମ ଏସିଆ ଅଞ୍ଚଳରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ତୈଳ ଯୋଗାଣ ଏବଂ ତୈଳ ମହଜୁଦ ଉପରେ ନଜର ରଖିବା ଲାଗି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ଗଣମାଧ୍ୟମକୁ ଦେଶର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ବିଶ୍ୱ ଅଶୋଧିତ ତୈଳ ମୂଲ୍ୟ ଆଜି 7% ବୃଦ୍ଧି ପାଇଛି। ପଶ୍ଚିମ ଏସିଆରେ ବଢ଼ୁଥିବା ସଂଘର୍ଷ ଏବଂ ମୁଖ୍ୟ ତୈଳ ଉତ୍ପାଦନ ଅଞ୍ଚଳରୁ ହରମୁଜ୍ ପ୍ରଣାଳୀ ମାଧ୍ୟମରେ ଯାତାୟତ କରୁଥିବା ଜାହାଜଗୁଡ଼ିକ ପ୍ରତି ଧମକ ଯୋଗୁଁ ଏହି ଦାମ୍ ବୃଦ୍ଧି ପାଇଛି। ବ୍ରେଣ୍ଟ ଅଶୋଧିତ ତୈଳ 7.7%ରୁ ଅଧିକ ବୃଦ୍ଧି ପାଇ 83 ଆମେରିକୀୟ ଡଲାରରେ ପହଞ୍ଚିଛି। ସେହିଭଳି WTI ଅଶୋଧିତ ତୈଳ ଦାମ୍ ମଧ୍ୟ ବ୍ୟାରେଲ୍ ପିଛା 7% ବୃଦ୍ଧି ପାଇ 76 ଆମେରିକୀୟ ଡଲାରରେ ପହଞ୍ଚିଛି। ଉଚ୍ଚମାନର ଜେନେରିକ୍ ଔଷଧକୁ ସ୍ୱଳ୍ପ ମୂଲ୍ୟରେ ଦେଶବ୍ୟାପୀ ଉପଲବ୍ଧ କରାଇବା ଲକ୍ଷ୍ୟ ନେଇ ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ ଜନଔଷଧୀ ସପ୍ତାହ 2026 ପାଳନ କରାଯାଉଛି। ଏହି ଅଭିଯାନର ତୃତୀୟ ଦିନରେ ଆଜି ମହିଳା, ବରିଷ୍ଠ ନାଗରିକ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ 47 ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ନିଃଶୁଳ୍କ ରୋଗ ଚିହ୍ନଟ, ପରାମର୍ଶ ଓ ବ୍ୟାପକ ଭାବେ ଜେନେରିକ୍ ଔଷଧ ବଣ୍ଟନ କରାଯାଇଥିଲା। ଏହି ଅଭିଯାନ ଚଳିତ ମାସ 7 ତାରିଖ ଯାଏଁ ଚାଲିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି 5,083 କୋଟି ଟଙ୍କାର ଆଧୁନିକ ହାଲୁକା ହେଲିକପ୍ଟର କ୍ରୟ ନିମନ୍ତେ ଚୁକ୍ତି ଚୂଡ଼ାନ୍ତ କରିଛି। ଯୋଜନା ମୁତାବକ ଭାରତୀୟ ତଟରକ୍ଷୀ ବାହିନୀ ପାଇଁ ଅତ୍ୟାଧୁନିକ କମ୍ ଓଜନ ବିଶିଷ୍ଟ ହେଲିକପ୍ଟର ଏବଂ କ୍ଷେପଣାସ୍ତ୍ରର ଉତ୍କ୍ଷେପଣ ନିମନ୍ତେ ଆବଶ୍ୟକ ହେଉଥିବା ଯନ୍ତ୍ରାଂଶ କ୍ରୟ କରାଯିବ। ଆଜି ନୂଆଦିଲ୍ଲୀରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସୂଚନା ଅନୁଯାୟୀ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ପାଇଁ 2,901 କୋଟି ଟଙ୍କାର ଚୁକ୍ତି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ବେଙ୍ଗାଲୁରୁ ସହ ସ୍ୱାକ୍ଷରିତ ହୋଇଥିବା ବେଳେ ଏଥିରେ 2 ଇଞ୍ଜିନ୍ ବିଶିଷ୍ଟ ସ୍ୱଦେଶୀ ଗୁଣଯୁକ୍ତ ଉଚ୍ଚମାନର ହେଲିକପ୍ଟର ମିଳିପାରିବ। ଏହି ହେଲିକପ୍ଟର ସହାୟତାରେ ଭାରତୀୟ ତଟ ଅଞ୍ଚଳର ସୁରକ୍ଷା ଆହୁରି ସୁଦୃଢ଼ ହେବ ବୋଲି କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କ୍ଷେପଣାସ୍ତ୍ର ଉତ୍କ୍ଷେପଣ ନିମନ୍ତେ ସର୍ଫେସ୍ ଟୁ ଏୟାର ଭର୍ଟିକାଲ୍ ଲଞ୍ଚ ପାଇଁ ଆବଶ୍ୟକ ଯନ୍ତ୍ରାଂଶ କ୍ରୟ ନିମନ୍ତେ 2,182 କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ ହୋଇଛି। ରୁଷର ଏକ କମ୍ପାନୀ ସହିତ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ଏହା ସାହାଯ୍ୟରେ ଯୁଦ୍ଧ ଜାହାଜରୁ ଲକ୍ଷ୍ୟ ସ୍ଥଳକୁ କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରାଯାଇପାରିବ। ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା କ୍ରିଷ୍ଣମୂର୍ତ୍ତିଙ୍କ ସହ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବିଦାୟକାଳୀନ ସାକ୍ଷାତ କରିଛନ୍ତି। ଶ୍ରୀ ଜୟଶଙ୍କର କହିଛନ୍ତି ଇଣ୍ଡିଆ ଇଣ୍ଡୋନେସିଆ ବନ୍ଧୁତ୍ୱକୁ ସୁଦୃଢ଼ କରିବା କ୍ଷେତ୍ରରେ ଇନାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଆଗାମୀ ଦିନରେ ସେ ଉଭୟ ଦେଶ ମଧ୍ୟରେ ଥିବା ଭାଗିଦାରିତାକୁ ପ୍ରାଧାନ୍ୟ ଦେବେ ବୋଲି ଶ୍ରୀ ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି। ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ଭାରତୀୟ ସେନା ଓ ଲଦାଖର ଜଙ୍ଗଲ ଓ ପରିବେଶ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଓ ସୁରକ୍ଷା ଦିଗରେ ନିଶ୍ଚିତ ପଦକ୍ଷେପ ଗ୍ରହଣ କରିବା ଉଦ୍ଦେଶ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ବିଶେଷକରି ଲଦାଖର ବରଫାବୃତ ଅଞ୍ଚଳରେ ଦେଖାଦେଉଥିବା ଚିତାବାଘ ଗଧିଆ ଭଳି ପଶୁମାନଙ୍କ ସଂରକ୍ଷଣ ଦିଗରେ ଏହି ବୁଝାମଣାପତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଲଦାଖର ଅତ୍ୟନ୍ତ ଉଚ୍ଚତମ ଅଞ୍ଚଳରେ ପରିବେଶ ସୁରକ୍ଷା ଏବଂ ସମାବେଶୀ ବିକାଶ ଲକ୍ଷ୍ୟ ପୂରଣ କରିବା ଦିଗରେ ଏହି ବୁଝାମଣା ଅତ୍ୟନ୍ତ ଉପଯୋଗୀ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୋଲି ପର୍ବର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀମତୀ ମୁର୍ମୁ ତାଙ୍କ ବାର୍ତ୍ତାରେ କହିଛନ୍ତି ଆନନ୍ଦର ପର୍ବ ହୋଲି ସମାଜରେ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥାଏ। ହୋଲି ସାମାଜିକ ବନ୍ଧନକୁ ସୁଦୃଢ଼ କରି ସମସ୍ତଙ୍କ ମନରେ ଆଶାର ସଞ୍ଚାର କରିଥାଏ। ଏହି ପର୍ବ ବିବିଧତା ମଧ୍ୟରେ ଏକତାର ପ୍ରତୀକ ବୋଲି ରାଷ୍ଟ୍ରପତି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପବିତ୍ର ଅଟୁକାଲ ପୋଙ୍ଗାଲ ଉତ୍ସବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା ଏହି ଉତ୍ସବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ସମୃଦ୍ଧି ଆଣିଦେଉ ବୋଲି କାମନା କରିଛନ୍ତି। ନେପାଳରେ ଆସନ୍ତା ଗୁରୁବାର ଦିନ 1,80,00,000 ମତଦାତା ସେମାନଙ୍କର ନୂତନ ନେତା ନିର୍ବାଚନ କରିବେ। ନିର୍ବାଚନର 48 ଘଣ୍ଟା ପୂର୍ବରୁ ଆଜି ପ୍ରଚାର କାର୍ଯ୍ୟ ବନ୍ଦ ହୋଇଛି। ମତଦାନ ପାଇଁ ନେପାଳ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମତଦାନ 7:30 ଆରମ୍ଭ ହୋଇ 5:00 ପର୍ଯ୍ୟନ୍ତ ଚାଲିବ। 165 ଆସନ ପାଇଁ ହେଉଥିବା ନିର୍ବାଚନରେ 65 ରାଜନୈତିକ ଦଳ ପକ୍ଷରୁ 3,406 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବର୍ମିଂହାମ୍ଠାରେ ଆଜି ଅଲ୍ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟରେ ପୁରୁଷ ଏକକ ବର୍ଗରେ ଭାରତରୁ ଲକ୍ଷ୍ୟ ସେନ୍ ଏବଂ ଡବଲ୍ସ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କିରେଡ଼ି ଓ ଚିରାଗ ସେଟ୍ଟି ଅଂଶଗ୍ରହଣ କରୁଛନ୍ତି। ଦୁବାଇ ବିମାନ ବନ୍ଦରରେ ମହିଳା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଅଟକି ରହିଥିବାରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଆଜି ସନ୍ଧ୍ୟାରେ ପୁରୁଷ ଏକକ ବର୍ଗରେ ଲକ୍ଷ୍ୟ ସେନ୍ ଟୁର୍ଣ୍ଣାମେଣ୍ଟର ପୂର୍ବ ବର୍ଷର ଚାମ୍ପିୟନ୍ ଚୀନ୍ର ସି ୟୁ କ୍ୟୁଙ୍କ ସହ ମୁକାବିଲା ଆରମ୍ଭ ହୋଇଛି। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ର ପ୍ରଥମ ସେମିଫାଇନାଲ୍ରେ ଆସନ୍ତାକାଲି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ 7:00 ମ୍ୟାଚ୍ ଆରମ୍ଭ ହେବ। ଗୁରୁବାର ଦିନ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଉଭୟ ମ୍ୟାଚ୍ର ବିଜେତାଙ୍କ ମଧ୍ୟରେ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଆଲୋଚନା ଓ କୂଟନୀତି ମାଧ୍ୟମରେ ପଶ୍ଚିମ ଏସିଆ ଅଞ୍ଚଳରେ ଦେଖାଦେଇଥିବା ଉତ୍ତେଜନାମୂଳକ ପରିସ୍ଥିତିର ସମାଧାନ ସମ୍ଭବ ବୋଲି ଭାରତର ଦୃଢ଼ୋକ୍ତି। ତୈଳ ଯୋଗାଣକାରୀ ଦେଶଗୁଡ଼ିକ ମଧ୍ୟରେ ସାମ୍ପ୍ରତିକ ବିବାଦକୁ ନେଇ ସୃଷ୍ଟି ହେବାକୁ ଥିବା ଶକ୍ତି ସଙ୍କଟର ମୁକାବିଲା ଲାଗି ଭାରତ ପ୍ରସ୍ତୁତ ଥିବା ସୂଚନା। ଅଶୋଧିତ ତୈଳ ମୂଲ୍ୟ ଆଜି ପୁଣି 7% ବୃଦ୍ଧି। ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ଓ ଯୁଦ୍ଧ ଜାହାଜରୁ କ୍ଷେପଣାସ୍ତ୍ର ଉତ୍କ୍ଷେପଣ ନିମନ୍ତେ 5,083 କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କଲା ପ୍ରତିରକ୍ଷା ମନ୍ତ୍ରଣାଳୟ। ଏବଂ ବର୍ମିଂହାମ୍ଠାରେ ଆଜି ଆରମ୍ଭ ହୋଇଥିବା ଅଲ୍ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ର ପୁରୁଷ ଏକକ ବର୍ଗରେ ଭାରତ ଓ ଚୀନ୍ ମଧ୍ୟରେ ମୁକାବିଲା ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।